second the third half, so first story. Man, Pedati,
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 Eda,
Adasadama,
Adasadama,
Vidambanam,
Vidambanam,
Vidambanam, तथापि से किपरि बंदीशाला वसुदेव गृह जन्म मी परिसर तांकर पितांक सुरक्षा रे गारजे ब्रजभूमि रे वृंदावन रे शत्रुभय रे छद्म देश रे रहिले एवं जद्यो से असीम पराक्रमशाली तथापि से किपरि शत्रुभय रे मथुरा परित्याग करि चलिगले कृष्ण समाधि एस कथा मन जो चिंता करुच्छे से मोर खेद उत्पन्न होती मत दुख लगुच
समस्त आत्मसदा एवं अंतराष्ट्रीय कृष्ण स्वामी स्वागत कार्तिक मास दांगर मास प्रसिद्ध आज नवेम्बर मास प्रथम तारीख एवं ये हूँ श्रीक्षेत्र धाम एवं श्रीक्षेत्र धाम आम गोपीनाथ मंदिर प्रांगण में अवस्थान करे भागवत कथा श्रवण करे मैंने स्थान महात्मा प्राय आम अधिक समय कथा कहुए तेनाली स्वयं महाप्रभु चैतन्य महाप्रभु जे कि स्वयं भगवान कृष्ण जे कि वर्तमान जगन्नाथ ଏଠାରେ ଆରାଧ୍ୟ କରୁଛନ୍ତି ସେଇ ଜଗନ୍ନାଥ କୃଷ୍ଣ ସେ ପୌରାଣ ମହାପ୍ରଭୁ ଏଠାରେ ଆସି ସବୁମାନେ ଭାଗବତ ଶ୍ରବଣ କରୁଥିଲେ ବିଶେଷ ଭାବରେ ଭାଗବତର ଚତୁର୍ଥ ସ୍କନ୍ଧ ଏବଂ ସପ୍ତମ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧ ସବୁବେଳେ ସେ ଏଠି ଆସି ଶ୍ରବଣ କରନ୍ତି ତେଣୁ ଏ ସ୍ଥାନର ନାମ ହେଉଛି ଗୌରବାଟ ସାହି ଗୌରବାଟ ସାହି ପୌରାଣ ମହାପ୍ରଭୁଙ୍କର ବାଟ ଏଇଥିରେ ମହାପ୍ରଭୁ ଚବିଶ ବର୍ଷ କାଳ ଚଉଦଶହ ଛୟାଅଶୀରେ ମହାପ୍ରଭୁ ବିବାହ କରିଥିଲେ ପନ୍ଦରଶହ ଦଶରେ ମହାପ୍ରଭୁ ପୁରୀ ସ୍ଥାନକୁ ଆସିଥିଲେ ଏବେ ଜଗନ୍ନାଥ ଧାମରେ ଆମେ ଯିବା ସେ ତାଙ୍କର ଆଶ୍ରମରେ ଯିବା ତାଙ୍କର ଯେଉଁ ରାଧାକାନ୍ତ ମଠ ରହିଛନ୍ତି ସେ ମଠରେ ସେ ଅବସ୍ଥାନ କରିଥିଲେ ଚବିଶ ବର୍ଷ କାଳ ପନ୍ଦରଶହ ଦଶରୁ ପନ୍ଦରଶହ ଚଉତିରିଶ ଏଇ ଚବିଶ ବର୍ଷ କାଳ ମହାପ୍ରଭୁ ଯାଇ ପୁରୀ ଜଗନ୍ନାଥ ଧାମରେ ଅବସ୍ଥାନ କରିଥିଲେ ତାଙ୍କର ଅନେକ କ୍ରୀଡ଼ା ରହିଛି ସେହି କ୍ରୀଡ଼ାମାନଙ୍କ ଭିତରେ ଆଜି ଏବେ ସେଇ କ୍ରୀଡ଼ାସ୍ଥଳୀରେ ଆମେ ବିରାଜମାନ କରିଛେ ଯେଉଁଠି ମହାପ୍ରଭୁ ସର୍ବଦିନ ଏ ଭାଗବତ ଶ୍ରବଣ କରନ୍ତି ତେଣୁ ଆମେ ସେ କଥା ସ୍ମରଣ କରି ଏ ଭାଗବତ ଶ୍ରବଣ କରିବା ଆମେ ତାଙ୍କର କୃପା ପ୍ରାର୍ଥନା କରିବା ଗୋପୀନାଥଙ୍କର କୃପା ପ୍ରାର୍ଥନା କରିବା ଗୋପୀନାଥ ଯିଏକି ତାଙ୍କର ଭକ୍ତଙ୍କର କୃପା କରି ନିଜେ ବସି ଯାଇଛନ୍ତି ଆପଣମାନେ ସେ ବିଗ୍ରହ ଦେଖିବେ ତେଣୁ ସେଇ ଗୋପୀନାଥ କେତେ ଭକ୍ତ ବସଳ ସେଇ ବିଷୟରେ ଆମେ ଆଜି କଥାବାର୍ତ୍ତ କହୁଛେ ଭାଗବତର ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏ ଉଦ୍ଧବ ଇନ୍ଦ୍ରକୁ କହୁଛନ୍ତି ସେ କଥା ଭଗବାନ ଯଦିଓ ଚାଲିଯାଇଛନ୍ତି ଏଇ ଧରାଧାମ ତ୍ୟାଗ କରି ତାଙ୍କର ଦ୍ୱିତୀୟ ଧାମ ଗୋଲ ବୃନ୍ଦାବନକୁ ଚାଲିଯାଇଛନ୍ତି କିନ୍ତୁ ଉଦ୍ଧବ ସେ କଥା ସ୍ମରଣ କରି ମନ ଦୁଃଖ କରୁଛନ୍ତି ତେଣୁ ଏ ଶ୍ଳୋକରେ ଆଉ ପୂର୍ବ ଶ୍ଳୋକରେ ଆମେ ଆଲୋଚନା କରିଥିଲେ ଯେ ଭଗବାନ ଯିଏକି ପରାପରେଶ ସମସ୍ତ ଭୌତିକ ଜଗତ ଏବଂ ଭୌତିକ ଜଗତର ଉଦ୍ଧାରେ ଚିତ୍ ଜଗତ ରହିଛି ଚିତ୍ ଜଗତର ସବୁକିଛି ଯିଏ ହେଉଛନ୍ତି ଈଶ୍ୱର ବା ସବୁକିଛି ଯିଏ ହେଉଛନ୍ତି ନିୟନ୍ତ୍ରଣକାରୀ ସେ ପୁଣି କିଭଳି ପରାତନ୍ତ୍ର ପରତନ୍ତ୍ର ଭାବରେ କାର୍ଯ୍ୟ କରୁଛନ୍ତି ସ୍ୱତନ୍ତ୍ର ନୁହନ୍ତି ସେ ସେହିଭଳି ଭାବରେ ପ୍ରତିମାନ ହେଉଛି ତେଣୁ ଆମ ଶ୍ରୀକୃଷ୍ଣ ଭାଷାରେ କହୁଛନ୍ତି ନନ ଉତୋଷୁ ପରାପରାଣାଂଶ ପାରତନ୍ତ୍ର ପ୍ରତୀତ ପ୍ରାଣ ଯଦିଓ ସେ ହେଉଛନ୍ତି ଭଗବାନ ସେ ହେଉଛନ୍ତି ସବୁକିଛିର କଣ୍ଟ୍ରୋଲର ସବୁକିଛିର ନିୟନ୍ତ୍ରଣକାରୀ କିନ୍ତୁ ତଥାପି ସେ ଯେମିତି ନିୟନ୍ତ୍ରିତ ହୋଇଯାଉଛନ୍ତି ସେ କଥା ଯେତେବେଳେ ଯେତେବେଳେ ଚିନ୍ତା କରୁଛନ୍ତି ଯେତେବେଳେ ସେ ଚିନ୍ତା କରୁଛନ୍ତି ମୋତେ ବହୁତ ଦୁଃଖ ଲାଗୁଛି ସେଥିପାଇଁ ସେ କହୁଛନ୍ତି ଯେ ମାଁ କ୍ଷେଦେଟି ପ୍ରକୃତରେ ଭଗବାନଙ୍କର ଭକ୍ତଙ୍କର କୌଣସି ଦୁଃଖ ନାହିଁ ଭକ୍ତ ସବୁବେଳେ ଆନନ୍ଦରେ ରୁହନ୍ତି କାରଣ ଭଗବାନ ହେଉଛନ୍ତି ସଚିଦାନନ୍ଦ ବିଗ୍ରହ ତେଣୁ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ମଧ୍ୟ ସେହିଭଳି ଭାବରେ ଶରୀର ଧାରଣ କରନ୍ତି ସଚ୍ଚିଦାନନ୍ଦ ଶରୀର ଧାରଣ କରନ୍ତି ସେ ଆନନ୍ଦମୟ ଶରୀର ଯେଉଁମାନେ ବଦ୍ଧ ଜୀବ ସେମାନେ ସବୁବେଳେ ଦୁଃଖ ଯନ୍ତ୍ରଣାରେ ସମୟ କଟାନ୍ତି ସେମାନେ ଆନନ୍ଦ ଖୋଜି ବୁଲନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁବେଳେ ଆନନ୍ଦମୟ ସବୁବେଳେ ଆନନ୍ଦରେ ଭାସୁଥାନ୍ତି କିନ୍ତୁ ତଥାପି ତାଙ୍କର ଦୁଃଖ ହେଉଛି ଏ ଯେଉଁ ଭଗବାନଙ୍କର ବିରହରେ ଯେଉଁ ଦୁଃଖ ପ୍ରକାଶ କରୁଛନ୍ତି ଏ ଦୁଃଖ ମଧ୍ୟ ପ୍ରକୃତିରେ ଆନନ୍ଦ ସେଥିପାଇଁ ଆମର ଯେଉଁ ଧାରା ଯେଉଁ ମହାପ୍ରଭୁଙ୍କର ଧାରା ଇଏ ହେଉଛି ବିପ୍ରଲମ୍ବ ଧାରା ବିପ୍ରଲମ୍ବ ଧାରା କହିଲେ ଭଗବାନଙ୍କର ଦୁଇ
युगरे आमे भगवान को भजन करूचे।
हरे कृष्णा 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 हरे हरे, हरे राम 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 हरे हरे।
आमे भगवान का भिड़े भगवान को मां राधारानी को प्रार्थना करूचे आम कृपा करी श्री भगवान सेवार निजुक्त कर आम भगवान विच्छेद तेणुकर आम दुखने माँ को प्रार्थना करे कृपा करी पूरी श्री भगवान से युक्त करें ये दुख ये दुख होती प्रकृत आनंदमय तेनाली प्रकृत भक्त मान कौन दुख नहीं कि भगवान दिन जो दुख प्राप्त होती से दुख आनंदमय आनंद अश्रु तर निर्गत हुए दुखर अश्रु और आनंद अश्रु दु प्रकार अश्रु रही दुखर अश्रु हूँ गरम उत्तप्त अश्रु कि सुखर अश्रु हूँ थंडा शीतल अश्रु ये हूँ तपा जो मैंने भगवान भक्त से दुख से अच्छे प्रकृत आनंदमय से चैतन्य चरितामृत कहे जत देव वैष्णवेर व्यवहारिक दुख निश्चय जानता परमार्थिक सुख जो देखुचे आम वैष्णव जन दुख पाँच प्रकृत से दुख नुह से हूँ परमार्थिक सुख से आनंद अनुभव कर भगवान रामचंद्र सीता विरह क्रंदन करुले हा सीते हा सीते क्रंदन करुले तार अर्थ ना प्रकृत से दुख रही थे से आनंद अनुभव कर विरह भगवान विरह उद्धव आदि दुख आसोट मान खोजी कौन पर दुख आस भगवान जी अजब तर जन्म नहीं भगवत चतुर्थ भगवान कहते अजो भीषण भयात्मा भूतानामी सुरभीषण प्रकृति अधिष्ठाय संभवामी आत्माया ये हूँ भगवान जन्म और कर्म ये सब हूँ दिव्य कि दिव्य ना भगवान भगवत चतुर्थ कहते अजो भीषण भयात्मा भगवान हूँ अज तर कौन जन्म नहीं आम जो जन्म नौचे कौन पर जन्म नौचे ना आम जो पूर्व जन्म विभिन्न प्रकार कर्म करे से कर्मफल अनुसार कर्मण गर्भनियंत्रण जंतु देह उपत्यय आम जो भाव कर्म करे से भाव जन्म बर्तन प्राप्त होचे जन्म ऐश्वर्य श्रुत श्री ये सब आम पूर्व जन्म कर्मफल अनुसार निर्धारित कि भगवान सब जन्म नहीं भगवान हो अजल तर कौन जन्म ना कि तथा से जन्म नि कहीं अजो किसान अभय आत्मा से आत्मा से केवे अभय से केवल व्यहित होती ना जमी आम शरीर क्षय सृष्टि किसी का अंतिम क्षय हो भगवान शरीर से नुह भगवान शरीर हूँ सच्चिदानंदमय शरीर अजो किसान अभय आत्मा भूतानश्वर किसान समस्त से ईश्वर समस्त से नियंत्रणकारी एवं भगवान आसती प्रकृति स्वाम अधिष्ठाय भगवान जो अंतरंगा प्रकृति रही उच्चतर शक्ति रही उच्चतर शक्ति अंतरंगा शक्ति भगवान आसती प्रकृति स्वाम अधिष्ठाय संभवामी आत्मया भगवान जो आसती भगवान निजर जोमय आसती आम जो आसे भगवान बहिरंगा शक्ति बहिर्माया जो गला दशहरा गला मान से वृंदावन जाते दशहरा दुर्गा पूजा होता ये दुर्गा हूँ भगवान बहिरंगा शक्ति आम बहिरंगा शक्ति अधीन ये शरीर ग्रहण करुचे तेनाली भगवान जीव भितर ये तफा कि भगवान जो अज कि तथा से जन्म निजी अजस्य जन्म भगवान से तो अजन्मा जन्म ना पुणी से कमी जन्म नौ पुणी जन्म नौ कि भाव ना विड़म्बन जब वसुदेव गेहे विड़म्बन सुदर्शन करुकरण करें जमी जन्म ग्रहण करे मृत्युवरण करे भगवान से अनुकरण करते क्रीड़ा जहाँ सुधा तत्पर हुए भगवान जो सब लीला अच्छी ये लीला को श्रवण कर भगवान जो आसो विभिन्न प्रकार लीला कर उद्देश्य कौन ना अनुग्रहाय भूताणाम आम समस्त जीव मान को से कृपा करने आभिन्न लीला कर महाप्रभुरी सब लीला होता है आम सब कृपा करने आनुग्रहाय भूताणाम मानसिक तरुमाश्रित मनुष्य रूप शरीर धारण कर आसते क्रीड़ा से यह भाव पीड़ा करीड़ा करवा पर हे जहाँ को शुणिले आम से भाव भगवान भक्त हो पार
हरे कृष्णा हरे कृष्णा 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 हरे 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 राम हरे राम 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 हरे
तेणु उद्धव कहते मां खेदेती जत अदस्य जन्म विडम्बना जत वसुदेव देह भगवान चाहिए जो आसपार सुदर्शन कहते भगवान आसिले कि आसिले नृसिंह नृसिंहदेव आसिले से कह पुत्र आसीना से अकस्मात खम्बर आविर्भाव होती भगवान मतलब चाहिए सब आविर्भाव हो पारिथे कि आसिले वसुदेव गृह वसुदेव कहे प्रकृत में वसुदेव स्तर अर्थ हो वसुदेव कहे शुद्ध सत्व स्तर श्रीमद भागवत चतुर्थ स्कंद तृतीय अध्याय शिवजी कथा पार्वती सतीदेवी कहते वसुदेव सत्य अर्थ हो शुद्ध सत्व स्तर ये भौतिक जगत में जो तीनो गुण रही सत्व रज एवं तम ये तीन गुण ऊर्धर हो शुद्ध सत्व स्तर तेणु जो मैंने से शुद्ध सत्य स्तर को जीवे से मैंने वसुदेव स्तर प्राप्त हे सत्यम विशुद्धम वसुदेव सर्वितम ये वसुदेव स्तर को आसने भगवान आविर्भाव से आविर्भाव हमें तेणु वसुदेव से शुद्ध सत्य स्तर तेणु वसुदेव गृह आसने वसुदेव गेहे गेहे कहले गृह कि प्रकृति में कौन घरे आसते कि वसुदेव गृह आसते कि भगवान आसते कौटी कंसर बंदीशाला आसते तेणु से कह न गृह गृह मुच्यते गृहिणी गृह मुच्यते खाली घर को गोटे घर कह जो गृहिणी अच्छा से घर कह तेणु वसुदेव गेहे कहले देवकी गर्भ में भगवान आसते वसुदेव गेहे पुणी किभरी आसते ना बंदीशाला बंदी किए बंदी होते जन सरकार नियम भंग कर जड़े ठीक रास्त ना बंदी हो तेणु भगवान से गोटे बंदीशाला आेणु ये हूँ बहुत जन शुणिले शुणिले आश्चर्य है भगवान बंदीशाला कहीं जन्म कले ग्रहण कले शिवसेना कहते वसुदेव गेह बंधना गारे बंदीशाला भगवान आेणु उद्धव चिंता करसुदेव गेहे ब्रजे च बास हरि भयाव स्वयं ब्रजरे जो बास कले जड़े जो पुत्र हिसाब से आसा से रोच्च पितामाता लालन पालन से प्राप्त होती भगवान जो आसिले से वसुदेव और देवी गृह रही पारे ना से पढ़े ब्रज को पढ़े कि पढ़े ना हरि भया हरि शत्रुर भय जन लुचि जाए लुचि जाए लुचिकी रहे से भगवान लुचिकी लुचिकी रही हरि भया शत्रु भय लुचिकी रही भगवान किए शत्रु की भगवद गीता नवम अध्याय भगवान कहते सम्मोहम सर्वभूतेषु न मे दुष्वस्ति न प्रिय भगवान समस्त सामान के निजर किए पर निज बंधु किए शत्रु ये सब ना कि तथापि से शत्रु भय पलायन कर जन्म हेले जो जाइए जन्माष्टमी तिथि से तिथि जन्म ग्रहण करे से चलते ब्रज को जाती हरि भय शत्रु भय वसुदेव और देवकी प्रार्थना करगवान जो आविर्भाव कर चतुर्भुज मूर्ति से प्रकाश होती शंख चक्र गदा पद धारण कर आणु तक देख वसुदेव और देवकी सब प्रार्थना कर भागवत दशम स्कंद तृतीय अध्याय सब वर्णना कर तेणु देवकी माता कहते तुम्हें ये रूप से आस आप आसप को संगोपन करते साधारण शिशु ही जाए ना लोक मैंने कहे ये प्रकृत में भगवान को जन्म देखिए मोर सब दुर्नाम हम यही भाव में भगवान से प्रार्थना करेणु देवकी मातार प्रार्थन भगवान शिशु मनुष्य शिशु भाई सी प्रेरणा दौरान वसुदेव को जदि तुम्हें भय कर भय कर भय कर कारण पूर्वर छज पुत्र को हत्या कर सारी वसुदेव छुत्र को हत्या कर सारी सप्तम सतान विषय किसी जाना ना तेणु ये जो सतान अष्टम सतान आपको कंस हत्या कर भय कर वसुदेव देवकी तेणु सी वसुदेव प्रेरणा दौरान तुम्हें भय कर मत नहीं ब्रजरे नंद महाराज ब्रज छाड़ी आस। ତେଣୁ ହରିଭାୟ ପଳାୟନ ହରି ଶତ୍ରୁ ଭାଇରେ ଯେମିତି ପଳାୟନ କରୁଛନ୍ତି ଭଗବାନ ଭଗବାନ ଟିକେ ଶତ୍ରୁ ଅଛି ଭଗବାନ ଏଭଳି ଯେ ଭଗବାନ ସହିତ କି ସମାନ ହେଇପାରିବେ ନାହିଁ ଆଉ ତାଙ୍କଠାରୁ ବଳି ଉଠ କଥା କ'ଣ କହିବା ଭଗବତ ଗୀତା ଅନ୍ୟ ଶାସ୍ତ୍ରମାନେ କୁହାଯାଇଛି ନଚେତସ୍ମାତ୍ ମନୁଷ୍ୟ ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ ଭଗବାନଙ୍କ ସହିତ ସମାନ ହେଇପାରିବେ ନାହିଁ ଆଉ ତାଙ୍କର ଉର୍ଦ୍ଧ କଥା କ'ଣ କହିବା ଭଗବାନ କେହି ଜିତିପାରିବେ ନାହିଁ ଭଗବାନ ସେଥିପାଇଁ ଗୋଟେ ନାମ ହେଉଛି ଅଜିତ ଅଜିତ ଯଦିଓ ସେ ଭଗବାନଙ୍କୁ କେହି ଜିତିପାରନ୍ତି ନାହିଁ କିନ୍ତୁ ଭଗବାନ ଭକ୍ତ ଯେତେବେଳେ ଭଗବାନଙ୍କର ଶରଣରେ ତାଙ୍କୁ ସେବା କରନ୍ତି ସେତେବେଳେ ସେମାନେ ତାଙ୍କୁ ଜିତିଯାଆନ୍ତି ନହେଲେ ଭଗବାନ କେହି ଜିତିବେ ସେଥିପାଇଁ ଭଗବାନଙ୍କ ଗୋଟେ ନାମ ହେଉଛି ଅଜିତ ସେଣୁ ଭାଗବତ ଦଶମ 14 ବର୍ଣ୍ଣନା କରାଯାଇଛି ଯେ ଭଗବାନ ଏଭଳି ଯେ ସେ ହେଉଛନ୍ତି ଅଜିତ କିନ୍ତୁ ଜଣେ ଯଦି ଭଗବାନ କଥା କେବଳ ଶ୍ରବଣ କରିବେ ଜ୍ଞାନୀ ପ୍ରୟାସ ମଦପାସ ନମନ୍ତ ହେବ ଜୀବନ୍ତୀ ସ୍ୱାମୀ ବାର୍ତ୍ତା ସ୍ଥାନେ ସ୍ଥିତ ସ୍ଥିତିଗତା ସମ୍ମାନ ମନନ୍ତି ପ୍ରାୟଶ ଜିତୋ ଜିତୋ ପ୍ରେଷ୍ଟ୍ରୋକ୍ୟା ଯେତେବେଳେ ମହାପ୍ରଭୁ ଦାକ୍ଷିଣାତ୍ୟ ଯାଇଥିଲେ ରାୟରାମାନଙ୍କ ସହିତ ତାଙ୍କର ଆଲୋଚନା ହେଇଛି ସେଇଠି ସେ ରାୟରାମାନଙ୍କୁ ପଚାରିଛନ୍ତି ଯେ ଏ ଯେଉଁ କଳିଯୁଗ ଏ କଳିଯୁଗରେ କେମିତି କ'ଣ ସାଧ୍ୟ ସାଧନ କ'ଣ ଆମର ଜୀବନ ଲକ୍ଷ୍ୟ କ'ଣ ଏବଂ ସେ ଜୀବନ ଲକ୍ଷ୍ୟରେ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ ତେଣୁ ରାୟରାମାନଙ୍କ ବିଭିନ୍ନ ପ୍ରକାର ଶାସ୍ତ୍ରରୁ ବିଭିନ୍ନ ପ୍ରକାର ଶ୍ଳୋକକୁ ଉଦାହରଣ କରି ଦେଇଛନ୍ତି କିନ୍ତୁ ମହାପ୍ରଭୁ ସେଗୁଡ଼ିକୁ କହିଛନ୍ତି ଇଏ ବାହ୍ୟ ଆବେଗ ହା ତେଣୁ ଯେତେବେଳେ ରାୟରାମାନନ୍ଦ ଦଶମ ସ୍କନ୍ଧ 14 ଅଧ୍ୟାୟର ଏହି ଶ୍ଳୋକଟି ପାଠ କଲେ ମହାପ୍ରଭୁ କହିଲେ ଏଇଟା ହେଉଛି ଠିକ୍ କଳିଯୁଗ ପାଇଁ ଏଇଟା ହେଉଛି ଅନୁମୋଦ ପନ୍ଥା କ'ଣ ସେ ପନ୍ଥା ନା ଜ୍ଞାନୀ ପ୍ରୟାସ ଉଦ୍ଭାସ୍ୟ ନମନ୍ତ ଏବ ଆମେ ନିଜ ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରିବାକୁ ତ୍ୟାଗ କରିବାକୁ ପଡିବ ଜ୍ଞାନୀ ପ୍ରୟାସ ଉଦ୍ଭାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରିତା ଭୃତୀୟ ବାର୍ତ୍ତା ନମ୍ରତା ସହିତରେ ନମ୍ର ସହକାରେ ଆମେ ଯଦି ଭଗବାନଙ୍କର କଥାକୁ ଭଗବାନଙ୍କର ଭକ୍ତଙ୍କର ସାଧୁଙ୍କର ମୁଖରୁ ଯଦି ଶ୍ରବଣ କରିବା ତାହେଲେ ସ୍ଥାନେ ସ୍ଥିତ ଶୁଦ୍ଧିକତା ତନୁବାନ ମନୋଭୀର ଆମେ ଯିଏ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି ଯିଏ ବ୍ରହ୍ମଚାରୀ ଥାଆନ୍ତୁ ଯିଏ ଗୃହସ୍ଥ ଥାଆନ୍ତୁ ଯିଏ ବନ୍ଧୁ ଥାଆନ୍ତୁ ବା ସନ୍ନ୍ୟାସୀ ଥାଆନ୍ତୁ ବା ଯିଏ ବ୍ରହ୍ମଚାରୀ ବ୍ରାହ୍ମଣ ହେଉ ବା କ୍ଷତ୍ରିୟ ହେଉ ବା ବୈଶ୍ୟ ହେଉ ବା ଶୂଦ୍ର ହେଉ ଯିଏ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି କିନ୍ତୁ ଯଦି ସେମାନେ କାୟ ମନ ବାକ୍ୟରେ ଶ୍ରଦ୍ଧାର ସହିତ ମନଧ୍ୟାନ ଦେଇ ଶ୍ରବଣ କରିବେ ତାହେଲେ ଯଦିଓ ଭଗବାନ ଅଜିତ ଭଗବାନ କେହି ଜିତିପାରିବେ ନାହିଁ କିନ୍ତୁ ତଥାପି ସେ ଭଗବାନଙ୍କୁ ଜିତିଯାଆନ୍ତି ଭଗବାନ ଯେତେବେଳେ ତାଙ୍କ ଲୀଳା କରୁଥିଲେ ବୃନ୍ଦାବନରେ ସେତେବେଳେ ଭଗବାନ ତାଙ୍କର ବାଳକ ସାଙ୍ଗମାନଙ୍କ ପାଖରେ ହାରିଯାଆନ୍ତି ଉଭାହ କୃଷ୍ଣ ଭଗବାନ ଶ୍ରୀରାମାନ ପରାଜିତ ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ବ ରୋହିଣୀ ଭାଗବତ ଦଶମ ସ୍କନ୍ଧ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ହାରିଯାଉଛନ୍ତି ତାଙ୍କର ସାଙ୍ଗ ବାଳକ ଶ୍ରୀରାମଙ୍କ ପାଖରେ ହାରିଯାଉଛନ୍ତି ତେଣୁ ତାଙ୍କ ନିଜ କାନ୍ଧରେ ବସେଇକି ତାକୁ ନେଉଛନ୍ତି ବିଭିନ୍ନ ସ୍ଥାନକୁ ସେ ସତ ଥିଲା ସେ ଖେଳରେ ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କର ଭକ୍ତଙ୍କ ପାଖରେ ହାରିଯାଆନ୍ତି କିନ୍ତୁ ଯେଉଁମାନେ ଅଭକ୍ତ ସେ ଯେତେ ବଳଶାଳୀ ହେଲେ ମଧ୍ୟ ଯେତେ ତାଙ୍କର ଶକ୍ତି ଥିଲେ ମଧ୍ୟ କେହି ତାଙ୍କୁ ଭଗବାନଙ୍କ ସହିତ କେହି ସମକକ୍ଷ ହେଇପାରିବେ ନାହିଁ ତେଣୁ ଉଦ୍ଧବ ଚିନ୍ତା କରୁଛନ୍ତି ବା ଦୁଃଖ କରୁଛନ୍ତି ଯେ ହରିଭୟା ଦିବସ ଶତ୍ରୁକୁ ଭୟ କରି ଯେମିତି ଆମେ ପଳେଇ ଯାଉଛେ ଆମର ଯଦି କିଏ ଶତ୍ରୁ ଆସିଲା ବଳଶାଳୀ ଶତ୍ରୁ ଆସିଲା ତାହେଲେ ଆମେ ଲୁଚିକି ପଳେଇ ଯାଉଛେ ସେଇଭଳିଆ ଭଗବାନ ପଳେଇ ଯାଇଛନ୍ତି ମଥୁରାରେ ଜନ୍ମଗ୍ରହଣ କରି ଚାହିଁଥିଲେ ସେ ସେଠି ରହିପାରିଥାନ୍ତେ ଏଇ ଭଗବାନଙ୍କ ଲୀଳା ଏସବୁ ଜାଣିବାକୁ ପଡ଼ିବ ତତ୍ତ୍ୱରେ ଆମକୁ ଜାଣିବାକୁ ପଡ଼ିବ ଭଗବାନ ଚାହିଁଥିଲେ ସେ ଛୋଟ ପିଲା ଯେତେବେଳେ ଯାଇଛନ୍ତି ରଜକୁ 6 ଦିନର ପୂଜା ହେଇଛନ୍ତି ସେତେବେଳେ ପୁତନା ରାକ୍ଷସ ଆସିଥିଲା ଯିଏକି 6 ମାଇଲ ତାର ବିସ୍ତାର ଥିଲା ସେଇ ଏଭଳି ପୁତନା ଏଭଳି ରାକ୍ଷସକୁ ଭଗବାନ କେବଳ ତାର ସ୍ତନ୍ୟପାନ କରି ତାକୁ ହତ୍ୟା କରିଛନ୍ତି ଆଉ ବକିଜଂ ସ୍ତନକାଳ କୂଟଂ ଜିଘାଂ ସେୟା ପାୟ ଜପି ସାଧ୍ୱୀ ଲେଭେ ଗତିଂ ଧାତୃ ଚିତାଂ ତତୌନ୍ୟଂ ସମ୍ବା ଦୟାଳଂ ଶରଣଂ ବାଜି ପ୍ରଜେମ ଏଇ ଅଧ୍ୟାୟରେ ସେ ଶ୍ଳୋକଟି ଆସିବେ ଭଗବାନ 6 ଦିନ ରହିଥିଲେ ପୁତନା ରାକ୍ଷସର ସ୍ତନ୍ୟପାନ କରି ତାକୁ ହତ୍ୟା କରିଥିଲେ ତେଣୁ କଂସକୁ ହତ୍ୟା କରିବା ପାଇଁ ତାଙ୍କୁ କ'ଣ କଷ୍ଟ ହେଇଥାନ୍ତା କି କଷ୍ଟ କରିପାରିନଥାନ୍ତେ କି କିନ୍ତୁ ଭଗବାନଙ୍କର ଲୀଳା କରିଛନ୍ତି 11 ବର୍ଷ କାଳ ଯାଇକି ବୃନ୍ଦାବନରେ ବିଭିନ୍ନ ଲୀଳା କଲେ ତାଙ୍କର ପିତା ଏବଂ ମାତା ବସୁଦେବ ଏବଂ ଦେବକୀ ତାଙ୍କର ଯେଉଁ ବାଲ୍ୟ ଲୀଳାକୁ ସେମାନେ ଦେଖିପାରିଲେନି ସେ ବଞ୍ଚିତ ହେଲେ ସେମାନେ ତେଣୁ ଏଗୁଡ଼ା ସବୁ ଉଦ୍ଧବ ଚିନ୍ତା କରି ବର୍ତ୍ତମାନ ମନ ଦୁଃଖ କରୁଛନ୍ତି ସବୁ ବର୍ଣ୍ଣନା କରାଯିବ ଏ ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯିବ ଯଦିଓ ସେ ପରାଗରେ ସବୁ ଯଦିଓ ସବୁକିଛିରେ ସେ ହେଉଛନ୍ତି ନିୟନ୍ତ୍ରଣକାରୀ, କିନ୍ତୁ ତଥାପି ସେ ଏଭଳି କାର୍ଯ୍ୟ କରୁଛନ୍ତି, ଏଭଳି ଲୀଳା କରୁଛନ୍ତି ଯାହାକୁ ଦେଖି ଲୋକମାନେ ମୋହ ହୋଇଯିବେ, ଲୋକମାନେ ବୁଝିପାରିବେ ନାହିଁ କ'ଣ ପାଇଁ ଏଭଳି ଭଗବାନ କଲେ, ସତ୍ୟ କ'ଣ ସେ ଭୟ କରିଗଲେ କି? ଏସବୁ ଯେଉଁମାନେ ପ୍ରକୃତରେ ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କର ଏଇଭଳି ଭାବେ ଧାରଣା ଆସିବ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣନ୍ତି, ତତ୍ତ୍ୱକୁ ଜାଣନ୍ତି। ତେଣୁ ଉଦ୍ଧବ କହୁଛନ୍ତି ଯେ ପୁରା ଦେବାର୍ଷି ଯାହା ଅନନ୍ତ ବୀର୍ଯ୍ୟ, ପୁରା କହିଲେ କହିଲେ ମଥୁରାରୁ ସେ ପଳେଇ ଯାଉଛନ୍ତି। ସୁଦର୍ଶନ ତାଙ୍କର ଆସିରେ କହୁଛନ୍ତି ପୁରା କହିଲେ କାଳ ଜଗନ୍ନାଥ ଏହିକୁ ଭୟାଧିକ ପୁରାଣ ମଥୁରା ଦେବାର୍ଷି ପଳାୟତ। କାଳ ଜଗନ୍ନାଥ ଯେତେବେଳେ ଆପଣମାନେ ଜାଣନ୍ତି ଭଗବାନ ଏଗାର ବର୍ଷ କାଳ ଲୀଳା କଲେ ମଥୁରାରେ ବୃନ୍ଦାବନରେ, ସରି ବୃନ୍ଦାବନରେ ଏଗାର ବର୍ଷ କାଳ ଲୀଳା କଲେ ବୃନ୍ଦାବନଙ୍କର ଲୀଳା ଧରି ଗୋପବେଶ ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ପାୟ ଶେଷ ନାଶରେ ସକତ ବଞ୍ଜନ ଜଣାବତ ଗୋବତାରି ବ୍ରହ୍ମାର ଗିରି ଗୋବଟନାରି ଅର୍ଜୁନ ଭଞ୍ଜ କାଳିଦମନ କରି ଯମୁନା ବିହାରି ଗୋପୀ ଗୋଳ ଭଦ୍ରି ଜଗନ୍ନାଥରେ ସୁଗମନ ମାରେ ଜାଣୁର ସଂସାରି ନାସି ଠାକୁର ନିଚାରି। ତେଣୁ ଏଇଭଳି ଭାବରେ ବୃନ୍ଦାବନରେ ଏଗାର ବର୍ଷ କାଳ ଭଗବାନ ବହୁତ ଲୀଳା କରିଛନ୍ତି, ଯେଉଁ ଲୀଳା କି ଶ୍ରେଷ୍ଠ ଲୀଳା, ଏବଂ ସେଇ ଲୀଳାମାନଙ୍କ ଭିତରେ ଭଗବାନଙ୍କର ଯେଉଁ ବାଲ୍ୟ ଲୀଳା, ପୌଗଣ୍ଡ ଲୀଳା, କୈଶୋର ଲୀଳା, ସେ ବିଭିନ୍ନ ପ୍ରକାର ଲୀଳା ରହିଛି ବୃନ୍ଦାବନରେ। ତାହା ଭିତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକ୍ରିୟା ଭାବେ ଯାହା ରଜିତି ପ୍ରଚାର। ଯେଉଁ ଶ୍ରେଷ୍ଠ ରସ ହେଉଛି ଭଗବାନ ଯେଉଁ ରାଧାରାଣୀ ଏବଂ ଗୋପୀମାନଙ୍କ ସହିତ ଯେଉଁ ଲୀଳା କରିଥିଲେ, ଯାହାକି ରସ ପଞ୍ଚାଧ୍ୟାୟ ବୋଲି କୁହାଯାଉଛି, ଦଶମ ସ୍କନ୍ଧ 29-33 ଏହି ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଗାର ବର୍ଷ କାଳ ଲୀଳା କରି ଯେତେବେଳେ ଭଗବାନ ଆସିଲେ, କଂସ ପଠେଇଲା, ଅକ୍ରୁରକୁ ପଠେଇଲା କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ, ତାକୁ ହତ୍ୟା କରିବା ପାଇଁ ବିଭିନ୍ନ ପ୍ଲାନ୍ କରିଥିଲା। ତେଣୁ ଭଗବାନ ଆସିଛନ୍ତି, ମଥୁରାକୁ ଆସିଛନ୍ତି, ଏବଂ ମଥୁରା କଂସ କ'ଣ କୃଷ୍ଣଙ୍କୁ ହତ୍ୟା କରିବେ, କୃଷ୍ଣଙ୍କ ଦ୍ୱାରା କଂସ ନିହତ ହୋଇଛନ୍ତି। ତେଣୁ 18 ବର୍ଷ କାଳ କଂସର ଯେ ଶ୍ୱଶୁର ଜରାସନ୍ଧ 23 ଅକ୍ଷୋହିଣୀ ସୈନ୍ୟ ଆଣିକି ସେ ଆସିଥିଲା ମଥୁରାକୁ ଆକ୍ରମଣ କରିବା ପାଇଁ। ଆପଣ ଜାଣନ୍ତି ମହାଭାରତ ଯୁଦ୍ଧ ଯେଉଁ ହୋଇଥିଲା, ସେ ଯୁଦ୍ଧରେ ମାତ୍ର 18 ଅକ୍ଷୋହିଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ, ପାଣ୍ଡବମାନଙ୍କ ପାଖରେ 7 ଅକ୍ଷୋହିଣୀ ସୈନ୍ୟ, କୌରବମାନଙ୍କ ପାଖରେ 11 ଅକ୍ଷୋହିଣୀ ସୈନ୍ୟ। କିନ୍ତୁ ପ୍ରତିବର୍ଷ ଇଏ ଜରାସନ୍ଧ 23 ଅକ୍ଷୋହିଣୀ ସୈନ୍ୟ ଆଣିକରି ଗୋଟିଏ ଅକ୍ଷୋହିଣୀ କହିଲେ 2,18,700 ସୈନ୍ୟ ଥାନ୍ତି। ତେଣୁ ଏତିକି 23 ଅକ୍ଷୋହିଣୀ ସୈନ୍ୟ ଆଣି ପ୍ରତିବର୍ଷ ସେ ଆକ୍ରମଣ କରୁଥିଲେ, ଏବଂ ପ୍ରତିବର୍ଷ ଭଗବାନ ସେ ସୈନ୍ୟମାନଙ୍କୁ ହତ୍ୟା କରି ଜରାସନ୍ଧକୁ ଛାଡ଼ି ଦେଉଥିଲେ। ତେଣୁ ଏହିଭଳି ଭାବରେ 18 ବର୍ଷ କାଳ ଯୁଦ୍ଧ କରି, ଜରାସନ୍ଧ ଯୁଦ୍ଧ କରି ଅନ୍ତିମରେ ଭଗବାନ ପଳାୟନ କରିଛନ୍ତି, ଜରାସନ୍ଧ ତାଙ୍କୁ ପଳାୟନ କରିଛନ୍ତି। ଯଦିଓ ଆମର ସମୟ ହେଇଯାଇଛି, ଆମେ ବିଶେଷ ବର୍ଣ୍ଣନା କରିପାରିବାନି, କିନ୍ତୁ ଭଗବାନ ଯେତେବେଳେ ଭଗବତ ଗୀତାରେ କହୁଛନ୍ତି, ବିଭିନ୍ନ ବର୍ଣ୍ଣ ଏବଂ ବିଭିନ୍ନ ଆଶ୍ରମ ବିଷୟରେ କହୁଛନ୍ତି, କ୍ଷତ୍ରିୟର ବର୍ଣ୍ଣ କ'ଣ, କ୍ଷତ୍ରିୟର ଧର୍ମ କ'ଣ, ସେ କହିଛନ୍ତି ନା ଶୌର୍ଯ୍ୟ ତେଜ ଦୃତି ଦାକ୍ଷ ଯୁଦ୍ଧ ଚାପି ପଳାୟନ ଦାନମ ବିଷୟରେ ଭାବଶ ଖାଦ୍ୟ କର୍ମ ସ୍ୱଭାବ ହେଉଛି କ୍ଷତ୍ରିୟର କର୍ମ, ଯେଉଁ କର୍ମ ଅଛି ତାଦେହରେ ଗୋଟିଏ କର୍ମ ହେଉଛି ଯୁଦ୍ଧରେ ସେ ପଳାୟନ କରିବ ନାହିଁ, କିନ୍ତୁ ଭଗବାନ ପଳାୟନ କରୁଛନ୍ତି। ସେଥିପାଇଁ ଆମର ପଶ୍ଚିମ ଭାରତରେ ଅଛି ଗୋଟେ ମନ୍ଦିର ରଣଚୋର ମନ୍ଦିର, ତାକୁ ରଣଚୋର ବୋଲି କୁହାଯାଉଛି। କିନ୍ତୁ ସେ କ୍ଷତ୍ରିୟ ହୋଇକରି ମଧ୍ୟ ଯେତେବେଳେ ଯୁଦ୍ଧରୁ ପଳାୟନ କରୁଛନ୍ତି, ସେ ଶୋଭିତ ହେଉଛନ୍ତି, ତାଙ୍କୁ ବନ୍ଦନା କରାଯାଉଛି, ତାଙ୍କୁ ପୂଜା କରାଯାଉଛି, ଆପଣ ରଣଚୋର କରି ପୂଜା କରୁଛନ୍ତି ତାଙ୍କ ସବୁଦିନ ସେଠାରେ। ତେଣୁ ଏହିଭଳି ଭାବରେ जो अठर जो आक्रमण कर जरासंद से समय कालजवन आसपस्त होती कालजवन जे कि गोटे कोटि सैन्य आसला मथुरा पर आक्रमण करने तेणु भगवान जदिओ जानते ये भाव सब असुविधा हाब तेणु सी कौन कले ना राताराति चिंता कले कुबेर को स्मरण कले समुद्र मध्य द्वारकारे गोटे द्वारका पूरी निर्माण कले राताराति सब निर्माण हो गला आम भुवनेश्वर सहर में पूरी सहर में जो नुआ नव कलेवर है जो विभिन्न रास्ता घाट एपर् कम्प्लीट हो पारना कि भगवान जो या द्वारकापुरी षोल हजार शहे आठ राणी गोटे गोटे राणी गोटे गोटे महल गोटे विराट राजप्रसाद राणी प्रसाद सब से सब गोटे राति में सब निर्माण होगा भगवान चिंता करदे से दिन कुबेर सब निर्माण करदे सरी सरी विश्वकर्मा तेणु जाओ ना तेणु विश्वकर्मा सब निर्माण करदे तेणु से सब पठे द्वारकावास पठे मथुरावास पठे द्वारकारे पठे तेणु कालजवन जो आसूसी भगवान कालजवन भय कर पड़ी जाऊजवन चाहती ता समक योद्धा कहीं नए से शक्ति प्राप्त होता जे जी ता युद्ध कर तार अधा बल से प्राप्त होते कालजवन प्राप्त होेणु किए कालजवन को परास्त कर समस्त कालजवन को भय पड़ी जाते तेणु कालजवन नारद मुनि पचारे मोर समक्ष योद्धा किए ना तो समक्ष योद्धा होती वासुदेव वसुदेव पुत्र वासुदेव से आसवे से युद्ध करेंगे तेणु से मथुरा को आस युद्ध करने आोटे कोटि सैन्य जवन सैन्य को आणिक आसी तेणु से समय भगवान पलायन करलदेव ठीक पलायन करें दिव पलायन अनंत वीर्य शक्तिर सीमा अच्छी ना अनंत वीर्य समस्त जी जे शक्ति प्राप्त हो शक्ति हूँ तुम्हें आलवत्ता चाहम जिते गोटे बलवान व्यक्ति हूँ ना कहीं बल हूँ भगवान भगवान से बल प्रदान कर से अनंत वीर्य अंतिम शक्ति रही चिंता करना जो विस्तार जे कि शंकरसन देव अनंत आदिदेव कह एक हजार मुखर एक हजार कणा रही एक हजार कणा भितर गोटे कणारे यही समग्र विश्व ब्रह्मांड को सी धारण कर रखिंट ये समग्र विश्व ब्रह्मांडर के परिसीमा के पचास सत कोटी योजना चारिश कोटी माइल ये चारिश कोटी माइल विश्व ब्रह्मांड भगवान अनंतदेव एक हजार कणार गोटे कणारे रही सोरस प्रत्यमान विभिन्न शास्त्र से वर्णना करता तेणु ये भाव में भगवान शक्ति रही तथापि से कालजवन भय पलायन कर कारण भगवान सब लीला कर लीला कर जो जो जाऊँगी माता दशरथ जो जा कृष्ण पक्षपटे पक्षपटे जाने सबदे दीपदान कर भगवान को माता दशरथा धरी पार ना कि अंतिम से धरी पार्टी कितु कालजवन जी एत शक्तिशाली सी जो भगवान पचर धाऊँ लगुच्छे जमी आज दुई आंगु पर छुईदेवि आए पर छुईदेवि ये लगुच कि भगवान ये नहीं जाइए गोटे गुंफा पाक नहीं जो गुंफारे किए शयन करते मुचुकुंद शयन करते मंदादा राजा मंदादा पुत्र मुचुकुंद शयन करते तेणु सी बर पाई जे सी जदि निद्रा शे जदि तक व्याघात करेंगे सी तक देखीदे से जड़ी की पाँच हो तेणु भगवान से भाव व्यवस्था कर कालदेवन नहीं पहुँचे कालदेवन देखला जे कृष्ण मो आगे दौड़ दौड़ी आसी एटी शु पड़ी उदरी भगवान तार निजर उदरी से मुचुकुंद पाखे मुचुकुंद पकईदेन तेणु से भाला ये कृष्ण बर्तमान शु पड़ी कहीकि पदाघात करते से मुचुकुंद निद्रा भंग होती सी जो देखी कालदेवन को से कालदेवन ध्वंस हो जाए तेणु यही भाव में अनेक लीला भगवान रही तेणु आमर समय कम रही तेणु आम एग्जाम कथा विश्राम देवा जय श्री भागवत की जय श्री गोपाल महाराज की जय श्री गुरुदेव की अनंत कोटि वैष्णव देवी ताई को प्रणाम दे Thank you.
ବିଶେଷ ସ୍ୱପ୍ନ।